ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆସନ୍ତା 27ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। ବନ୍ୟା ଓ ବନାଗ୍ନି ହ୍ରାସ ପାଇଁ ସୁଦୃଢ଼ ନୀତି ପ୍ରସ୍ତୁତ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପରାମର୍ଶ। ପୁନଃ ବ୍ୟବହାର ଯୋଗ୍ୟ ପ୍ରକ୍ଷେପଣ ଯାନ ପୁଷ୍ପକର ସଫଳ ପରୀକ୍ଷଣ କଲା ଇସ୍ରୋ। ନିଟ୍ ୟୁଜି ଅନିୟମିତତା ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ। ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ରାତି 8ଟାରେ ମୁହାଁମୁହିଁ ହେବେ ଆମେରିକା ଓ ଇଂଲଣ୍ଡ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେବେ। ଅସ୍ଥାୟୀ ବାଚସ୍କତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଜେପିର ବରିଷ୍ଠ ସଦସ୍ୟ ଭର୍ତ୍ତୃହରି ମହତାବ ଏହି ଶପଥପାଠ କରାଇବେ। ଆସନ୍ତା 26 ତାରିଖ ଦିନ ଲୋକସଭା ବାଚସ୍କତି ନିର୍ବାଚନ ହେବ। 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ରାଜ୍ୟସଭାର ଅଧିବେଶନ ଆସନ୍ତା 27ରୁ ଆରମ୍ଭ ହେବ। ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶିଷ୍ଟ ଚିନ୍ତାନାୟକ ତଥା ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ମାତୃଭୂମିର ସେବାରେ ଡକ୍ଟର ମୁଖାର୍ଜୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଅନନ୍ୟ ବ୍ୟକ୍ତିତ୍ୱ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ପ୍ରଦାନ କରିବ। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କହିଛନ୍ତି, ଶ୍ରୀ ମୁଖାର୍ଜୀ ଜଣେ ବିବିଧ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କର ସମଗ୍ର ଜୀବନ ଦେଶପ୍ରେମ, ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ନିୟୋଜନ କରୁଥିଲେ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନଡ୍ଡା ଚାରା ବଣ୍ଟନ କରିଥିଲେ। ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବନ୍ୟା ନିୟନ୍ତ୍ରଣ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ବନ୍ୟା ବିପତ୍ତି ହ୍ରାସ କରିବା ଲାଗି ଏକ ସୁଦୃଢ଼ ନୀତି ପ୍ରସ୍ତୁତି ଲାଗି କହିଛନ୍ତି। ଶ୍ରୀ ଶାହା ସିକ୍କିମ୍ ଏବଂ ମଣିପୁରରେ ଗତ କିଛିଦିନ ତଳେ ହୋଇଥିବା ବନ୍ୟା ଉପରେ ପ୍ରସ୍ତୁତ ରିପୋର୍ଟକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅତିକମ୍ରେ 50ଟି ବୃହତ୍ ଆକାରର ପୋଖରୀ ଖନନ କରାଯିବା ଆବଶ୍ୟକ, ଯାହାଦ୍ୱାରା ବ୍ରହ୍ମପୁତ୍ର ନଦୀର ଜଳକୁ ସେହିସବୁ ପୋଖରୀରେ ସଂଗ୍ରହ କରାଯାଇ ରଖାଯାଇପାରିବ। ଶ୍ରୀ ଶାହା କହିଛନ୍ତି, ସଂଗୃହୀତ ଜଳକୁ କୃଷି, ସିଞ୍ଚନ ବ୍ୟବସ୍ଥା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ, ଯାହାଦ୍ୱାରା ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ବିକାଶ ଘଟିବ। ଶ୍ରୀ ଶାହା ମଧ୍ୟ ବନାଗ୍ନିକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ଏ ଦିଗରେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ଦାସ, ସ୍ୱରାଷ୍ଟ୍ର ସଚିବ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ପକ୍ଷରୁ ଆଜି ପୁନଃ ବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ପୁଷ୍ପକର ତୃତୀୟ ତଥା ଅନ୍ତିମ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ ସୂଚନା ଦେଇଛି। ଆଜି ସକାଳେ କର୍ଣ୍ଣାଟକର ଚିତ୍ରଦୁର୍ଗାସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜରେ ଏହି ପରୀକ୍ଷଣ କରାଯାଇଥିଲା। ଏହି ଯାନର ସମସ୍ତ ବୈଷୟିକ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟ କରୁଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଇସ୍ରୋର ନିରନ୍ତର ଉଦ୍ୟମ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରୀୟ କରିପାରିଛି। କାର୍ଗିଲ୍ ଯୁଦ୍ଧର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାରତୀୟ ସେନା ପର୍ଯ୍ୟଟକଙ୍କ ପାଇଁ ଲଦାଖରେ ଖଲୁବର ଯୁଦ୍ଧ ସ୍କାରକୀ ଖୋଲିଛି। ଚଳିତ ବର୍ଷ ଜୁଲାଇ 26ରେ ଦେଶ କାର୍ଗିଲ୍ ବିଜୟ ଦିବସର 25ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଏବଂ ଏହି ସମାରୋହ ଫରେଭର ଇନ୍ ଅପରେସନ୍ ଡିଭିଜନର ପ୍ରାକ୍ କାର୍ଗିଲ୍ ବିଜୟ ଦିବସ ଉତ୍ସବର ଏକ ଅଂଶବିଶେଷ। ଏହି ଯୁଦ୍ଧ ସ୍କାରକୀ ସଂଗ୍ରାମ କରି ପ୍ରାଣବଳୀ ଦେଇଥିବା ବୀର ଯବାନମାନଙ୍କ ସାହସିକତା ଏବଂ ବଳିଦାନକୁ ମନେ ପକାଇ ଦେଇଥାଏ। କାର୍ଗିଲ୍ ଯୁଦ୍ଧ ସମୟରେ ଶତ୍ରୁ ସେନା ସୀମା ନିକଟରେ ଥିବା ଖଲୁବର ଉପତ୍ୟକାକୁ ଦଖଲ କରିଥିଲା। କ୍ୟାପ୍ଟେନ୍ ମନୋଜ ପାଣ୍ଡେଙ୍କ ସମେତ ଭାରତୀୟ ଯବାନମାନେ ଏହି ଅଞ୍ଚଳକୁ ପୁନରୁଦ୍ଧାର କରିଥିଲେ। ସେହି ବୀର ଯବାନମାନଙ୍କ ସାହସିକ କାର୍ଯ୍ୟକୁ ଖଲୁବର ଯୁଦ୍ଧ ସ୍କାରକୀରେ ପ୍ରଦର୍ଶିତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଏତଲା ଦାୟର କରିଛି। ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ଏହି ଏତଲା ଦାୟର କରାଯାଇଥିବା ସିବିଆଇ କହିଛି। ଏହାଛଡ଼ା ଏହି ଘଟଣାରେ ଦେଶର ବିଭିନ୍ନ ସ୍ଥାନରେ ଦାୟର ହୋଇଥିବା ମାମଲାଗୁଡ଼ିକୁ ସିବିଆଇ ନିଜ ଅଧୀନକୁ ଆଣି ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ଗତକାଲି ଶିକ୍ଷା ମନ୍ତ୍ରଣାଳୟ ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ସିବିଆଇକୁ ଦାୟିତ୍ୱ ଦେଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଲାଗି ସରକାର ପ୍ରତିବଦ୍ଧ ବୋଲି କୁହାଯାଇଛି। ଏହି ମାମଲାରେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସାମିଲ ଥାଆନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। 1985 ଆଜିର ଦିନରେ ଏୟାର ଇଣ୍ଡିଆ ବିମାନ 182 କନିଷ୍କ ଦୁର୍ଘଟଣାରେ ପ୍ରାଣ ହରାଇଥିବା 328 ଜଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 39 ବର୍ଷ ପୂର୍ବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରେ 86 ଜଣ ଶିଶୁ ଥିଲେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଏହି ଘଟଣାକୁ ଆତଙ୍କବାଦ ଇତିହାସର ସବୁଠାରୁ ଦୁଃଖଦ ଘଟଣା ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ପୀଡ଼ିତଙ୍କ ପରିବାର ସହିତ ତାଙ୍କର ସମବେଦନା ରହିଛି। ଆତଙ୍କବାଦକୁ କେବେ ବି ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ଏହି ଘଟଣା ସ୍କରଣ କରାଇ ଦେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, 1985 ଜୁନ୍ 23 ମଣ୍ଟ୍ରିଲ୍ରୁ ନୂଆଦିଲ୍ଲୀ ଆସୁଥିବା କନିଷ୍କ ବିମାନ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରେ ଅବତରଣ କରିବାର 45 ମିନିଟ୍ ପୂର୍ବରୁ ବିସ୍ଫୋରଣରେ ଖଣ୍ଡବିଖଣ୍ଡ ହୋଇଯାଇଥିଲା। ଏହି ଘଟଣାରେ ଚଳିତ ବର୍ଷ ଜୁନ୍ 22 କାନାଡା ପୁଲିସ୍ କହିଛି ଏହି ବୋମା ବିସ୍ଫୋରଣର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ସଂସଦର ପ୍ରଥମ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ଆକାଶବାଣୀର ସମ୍ଭାଦ ବିଭାଗ ପକ୍ଷରୁ ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ଶୀର୍ଷକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ରାତି 9:30 ପର୍ଯ୍ୟନ୍ତ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାରିତ ହେବାକୁ ଥିବାବେଳେ ଆକାଶବାଣୀ ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାରଣ କରାଯିବ। newsonair.com ଏବଂ newsonair ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ପଶ୍ଚିମବଙ୍ଗ ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ ଶହାଦତ୍ ନାମକ ଏକ ଆତଙ୍କୀ ସଂଗଠନ ବିଷୟରେ ଜାଣିବାକୁ ପାଇଛି। ଶହାଦତ୍ ଏ ଅଲ୍ ହିକ୍ମା ବାଂଲାଦେଶର ନିଷିଦ୍ଧ ଆତଙ୍କୀ ସଂଗଠନ ଅନ୍ସାର ଅଲ୍ ଇସ୍ଲାମର ଏକ ଶାଖା ଏବଂ ସେହି ସଂଗଠନ ଅଲ୍କାଏଦା ସହ ସମ୍ପୃକ୍ତ। ଗତକାଲି ସ୍ୱତନ୍ତ୍ର ଟାସ୍କ ଫୋର୍ସ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର କାଂସାରୁ ସଂଗଠନର ମୁଖ୍ୟ କୁହାଯାଉଥିବା ଜଣେ ଛାତ୍ର ଏବଂ ଅନ୍ୟ 5 ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଛାତ୍ର ଜଣକ କମ୍ପ୍ୟୁଟର ବିଜ୍ଞାନର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସୂଚନା ମିଳିଛି। ପୁଲିସ୍ ବିଭିନ୍ନ ଧାରାରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଦୁର୍ଗାପୁରର ଏକ ଅଦାଲତ ସେମାନଙ୍କୁ 14 ଦିନିଆ ପୁଲିସ୍ ହେପାଜତକୁ ପଠାଇଛନ୍ତି। ତାମିଲନାଡୁରେ ଘଟିଥିବା ବିଷାକ୍ତ ମଦ୍ୟପାନ ଜନିତ ଘଟଣା ନେଇ ବିଜେପି ଡିଏମ୍କେ ଏବଂ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଛି। ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ତାମିଲନାଡୁର କରୁଣାପୁରମରେ ଘଟିଥିବା ବିଷାକ୍ତ ମଦ୍ୟପାନ ଜନିତ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏଥିରେ 56 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି। ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଭାରତୀୟ ସମୟ ରାତି 8 ବ୍ରିଜ୍ଟାଉନ୍ର କିଙ୍ଗଷ୍ଟନ୍ ଓଭାଲ୍ଠାରେ ଆମେରିକା ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ 21 ରନ୍ରେ ପରାସ୍ତ କରିଛି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆସନ୍ତା 27 ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। ବନ୍ୟା ଓ ବନାଗ୍ନି ହ୍ରାସ ପାଇଁ ସୁଦୃଢ଼ ନୀତି ପ୍ରସ୍ତୁତ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପରାମର୍ଶ। ପୁନଃ ବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ପୁଷ୍ପକର ସଫଳ ପରୀକ୍ଷଣ କଲା ଇସ୍ରୋ। ନିଟ୍ ୟୁଜି ଅନିୟମିତତା ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ରାତି 8 ମୁହାଁମୁହିଁ ହେବେ ଆମେରିକା ଓ ଇଂଲଣ୍ଡ।